ହ୍ୟାଲୋ, ହଁ ନମସ୍କାର, ମୋ ନାଁ ପ୍ରଶାନ୍ତି ବାରିକ। ଆଉ ଏଠି ଭିନ୍ନକ୍ଷମ ପିଲା ଅଛନ୍ତି, କିନ୍ତୁ ଅଳିଆ ଗାଡ଼ି ଆସୁନି, ଆମେ ବହୁତ ଅସୁବିଧା ହେଉଛୁ, ଅଳିଆ ଟିକେ ଦୂରକୁ ନେଇ ପକେଇବାକୁ ପଡ଼ୁଛି, 8-10 ଦିନ ପରେ ଯାଇ ଗାଡ଼ି ଆସୁଛି। ଆଉ ଆସିଲେ ଟିକେ ଆମେ ବହୁତ ଉପକୃତ ହେବୁ। ଆଉ ଜନତା ନଗରର ନିରାକାର ଜନତା 21 ନମ୍ବର ୱାର୍ଡର।